जय जगन्नाथ जगत ठाकुर सतदळ पद्म पादे प्रणाम मोहर जय जय जगन्नाथ जगत ठाकुर सतदळ पद्म पादे प्रणाम मोहर तुमे ज्ञानदाता प्रभु गणेश रूपरे हो गणेश रूपरे ज्ञानर आलोक दियो अज्ञान अंधारे तुम हे तुम दया बिना हो तुम दया बिना ब्रह्मा शंकर हुवंति बाट बणा तुम कृपारु मो कंठ नाम गाऊ थाउ जगत हित कारणे ए जीवन जाऊ तुम कृपारु मो कंठ नाम गाऊ थाउ जगत हित कारणे ए जीवन जाऊ तुम करुणारु प्रभु जहा मु गाइबि हो जहा मु गाइबि सुनिले जगतवासी धन्य मु होइबि हे जन हित पाई हो जन हित पाई समर्पिली ए जीवन भावग्राही जन हित पाई लोकहित बाणी श्रवणी तरी जाओ भव तरंगिणी शुण हो बाई मन लोकहित बाणी श्रवणी तरी जाओ भव तरंगिणी अनेक तप बले मानव जनम हो मानव जनम जन्म सार्थक कर नोहिया नमन धर्म हे धर्म कर्म करी हो धर्म कर्म करी राधामे कीर्ति रखी जाओ तरी धर्म कर्म करी पर बोली काहाकु न भाव संसारे से परा अपणार परमात्मा भावरे पर बोली काहाकु न भाव संसारे से परा अपणार परमात्मा भावरे मानव सेवा परा माधवंक सेवा हो माधवंक सेवा सेवारे जेते पुण्य आने काही अबा भल हे भल पाई शिखरे भल पाई शिख जीवन को कर बंधु पद्म पुष्प भल पाई शिख माता रूपे हृदय रे भाव स्नेह ममता भाव नहेब अभाव नारी की माता रूपे हृदय रे भाव स्नेह ममता भाव नहेब अभाव नारी जे नारायणी लक्ष्मी सरस्वती हो लक्ष्मी सरस्वती अज्ञान अंधकारे आलोक रवती नारी हे नारी दयामयी हो नारी दयामयी नारी प्रति अविचार कर नाही नारी दयामयी घरणी रूपे नारी घर को सुंदर कन्या रूपरे नारी सभीक आदर घरणी रूपे नारी घर को सुंदर कन्या रूपरे नारी सभीक आदर मा रूपरे नारी अमृत दायिनी हो अमृत दायिनी नारी को लागी परा शोभित धरणी स्वर्ग हे स्वर्ग ठारू बळी रे स्वर्ग ठारू बळी नारी नथिले जगत हत सिरी स्वर्ग ठारू बळी ରୋଗ ବ୍ୟାଧି ଠାରୁ ବ୍ୟାଧି ନାହିଁ ଆଉ। ସାମାଜିକ ଜୀବନେ ବଢ଼େ ହାଉ ହାଉ। ଯୌତୁକ ବ୍ୟାଧି ଠାରୁ ବ୍ୟାଧି ନାହିଁ ଆଉ। ସାମାଜିକ ଜୀବନେ ବଢ଼େ ହାଉ ହାଉ। ଯୌତୁକ ଯନ୍ତ୍ରଣାରେ କେତେ ପିତା ମାତା ହୋ କେତେ ପିତା ମାତା ଛଟପଟ ହୁଅନ୍ତି କରି କନ୍ୟା ଚିନ୍ତା। ଏନିତି ଏନିତି ବଧୁ ହତ୍ୟା ହୋ ନୀତି ବଧୁ ହତ୍ୟା ଖବର କାଗଜେ ପରା ହୁଏ ଛପା ନୀତି ବଧୁ ହତ୍ୟା। ପ୍ରତି ପରିବାରକୁ ଏହି ମାତ୍ର ଅଳି ବୋହୁଟି କି ଭାବିବ ନିଜ ଝିଅ ଭଳି। ପ୍ରତି ପରିବାରକୁ ଏହି ମାତ୍ର ଅଳି ବୋହୁଟି କି ଭାବିବ ନିଜ ଝିଅ ଭଳି। ଯୌତୁକ ନେବା ଦେବା ବଡ଼ ଅପରାଧ ହୋ ବଡ଼ ଅପରାଧ ନେବା ନାହିଁ ଯୌତୁକ କର ହୋ ଶପଥ। ବଧୁ ହେ ବଧୁ ସେବା ପାଇ ରେ ବଧୁ ସେବା ପାଇ ଆନନ୍ଦରେ ପରିବାର ହସୁ ଭାଇ ବଧୁ ସେବା ପାଇ। ସ୍ଥାନେ ଭାଇ ବସି ପଡ଼ିଥିବ ଉଠ ବୋଲି ଯେ ମନ୍ତେ କେହି ନ କହିବ। ଏମନ୍ତ ସ୍ଥାନେ ଭାଇ ବସି ପଡ଼ିଥିବ ଉଠ ବୋଲି ଯେ ମନ୍ତେ କେହି ନ କହିବ। ଏମନ୍ତ କଥା ପଦେ କହିଦେଇଥିବ ହୋ କହିଦେଇଥିବ ଭୁଲ ବୋଲି ଯେ ମନ୍ତେ କେହି ନ ବୋଲିବ। ସେ ହରି ସେ ହରି ନାମ କଥା ହୋ ହରି ନାମ କଥା ପ୍ରଭୁ ଖୁସି ହେବେ କହ ହରି କଥା ହରି ନାମ କଥା। ନ ପଡ଼ିବ କାହାର କୁଟିଳ ବଚନେ କୁଟକ ପଟ ନୀତି ପାଞ୍ଚିବ ନି ମନେ। ନ ପଡ଼ିବ କାହାର କୁଟିଳ ବଚନେ କୁଟକ ପଟ ନୀତି ପାଞ୍ଚିବ ନି ମନେ। ଅତି ଲୋଭରେ ବନ୍ଧୁ ମରଣ ନିଶ୍ଚୟ ହୋ ମରଣ ନିଶ୍ଚୟ ପଲକ ମାତ୍ରେ ସବୁ ଜୀବ ମୂଳ ସହ। ଧ୍ୟାନ ଓ ଧ୍ୟାନ ରଖିଥିବ ହୋ ଧ୍ୟାନ ରଖିଥିବ କିଛି ନବ ନାହିଁ ଖାଲି ହାତେ ଯିବ ଧ୍ୟାନ ରଖିଥିବ। କହିବା ଲୋକ କେବେ ବଡ଼ ଲୋକ ନୁହେଁ ସହିବା ଲୋକ ଧରା ଧାମେ ବଡ଼ ହୁଏ। କହିବା ଲୋକ କେବେ ବଡ଼ ଲୋକ ନୁହେଁ ସହିବା ଲୋକ ଧରା ଧାମେ ବଡ଼ ହୁଏ। ଦାନ ଧର୍ମ ଦୟା ଜଗତରେ ଶ୍ରେଷ୍ଠ ହୋ ଜଗତରେ ଶ୍ରେଷ୍ଠ ଧର୍ମ ବଡ଼ ଥିଲେ ଜୀବ ବୈକୁଣ୍ଠ। ନାହିଁ ଓ ନାହିଁ ପୁନର୍ଜନ୍ମରେ ନାହିଁ ପୁନର୍ଜନ୍ମ ନିଶ୍ଚୟ ମିଳିବ ଶ୍ରୀଅଙ୍ଗରେ ସ୍ଥାନ ନାହିଁ ପୁନର୍ଜନ୍ମ। ପବିତ୍ର ହୁଅ ମନ ଗୀତା ପାଠ କରି ଦେହାନ୍ତେ ଜୀବ ଜୀବ ବୈକୁଣ୍ଠ ପୁରୀ। ପବିତ୍ର ହୁଅ ମନ ଗୀତା ପାଠ କରି ଦେହାନ୍ତେ ଜୀବ ଜୀବ ବୈକୁଣ୍ଠ ପୁରୀ। ସଞ୍ଜ ସକାଳେ ପଢ଼ ଭାଗବତ ଗ୍ରନ୍ଥ ହୋ ଭାଗବତ ଗ୍ରନ୍ଥ ସକଳ ଭ୍ରାନ୍ତି ଜୀବ ବୁଝିଲେ ସେ ତତ୍ତ୍ୱ। ମୁକ୍ତି ହେ ମୁକ୍ତି ମିଳିଯିବ ହୋ ମୁକ୍ତି ମିଳିଯିବ ହେ ଭବ ବନ୍ଧନ ଗଣ୍ଠି ଫିଟିଯିବ ମୁକ୍ତି ମିଳିଯିବ। ପୁରାଣ ଭାଗବତ ନୁହଇ ତ ମିଛ ଭୂତ ଜଗତେ ପରା ସେ ଏକା ଅମୃତ ପୁରାଣ ଭାଗବତ ନୁହଇ ତ ମିଛ ଭୂତ ଜଗତେ ପରା ସେ ଏକା ଅମୃତ ପୁରୁଣା କଥାକୁ କେ ନ କର ହେ ଜ୍ଞାନ ହୋ ନ କର ହେ ଜ୍ଞାନ ନାହିଁ ରେ ଭାଇ ଆଉ ସେ ପୁରୁଣା ଦିନ ମାନ ହେ ମାନ ସନ ମାନ ରେ ମାନ ସନ ମାନ ଜଗତରେ ନାହିଁ ଆଉ ଦିଅ ଧ୍ୟାନ ମାନ ସନ ମାନ ପ୍ରସାଦ ବାଣ୍ଟିଣ ଯେ ଆନନ୍ଦେ ଖାଇବ ଅଳ୍ପ ବହୁତ ଭାବି କଳି ନ କରିବ ପ୍ରସାଦ ବାଣ୍ଟିଣ ଯେ ଆନନ୍ଦେ ଖାଇବ ଅଳ୍ପ ବହୁତ ଭାବି କଳି ନ କରିବ ପାତ୍ର ଅନ୍ତର ନୀତି ବହିବନି କେବେ ହୋ ବହିବନି କେବେ ସମଭାବ ବହିଲେ ପ୍ରଭୁ ଶାନ୍ତ ହେବେ ହେ ବନ୍ଧୁ ଆଗମନେ ହୋ ବନ୍ଧୁ ଆଗମନେ ହସି ପାଛୋଟିବ ପ୍ରେମ ଆଲିଙ୍ଗନେ ବନ୍ଧୁ ଆଗମନେ ତାଙ୍କୁ କେବେ ନର ନ ମଣିବ ଚଳନ୍ତି ପ୍ରତି ମାସେ ଲକ୍ଷ୍ମୀ ଜଗନ୍ନାଥ ପିତା ମା ତାଙ୍କୁ କେବେ ନର ନ ମଣିବ ଚଳନ୍ତି ପ୍ରତି ମାସେ ଲକ୍ଷ୍ମୀ ଜଗନ୍ନାଥ ତାଙ୍କ ମନରେ କେବେ ଦୁଃଖ ଦେବ ନାହିଁ ହୋ ଦୁଃଖ ଦେବ ନାହିଁ ସେ ପରା ମୂଳ ପିଣ୍ଡ ଭାଗବତ କହି ସେବା ହୋ ସେବା କରୁଥିବ ହୋ ସେବା କରୁଥିବ ତାଙ୍କରି ଖୁସିରେ ପରା ସବୁ ଶୁଭ ସେବା କରୁଥିବ ପିତା ମାତା ସୁକୃତ ପୁତ୍ର ହୁଏ ସୁଖୀ ଯେ କରେ ଅସମ୍ମାନ ସେଇ ଏକା ଦୁଃଖୀ ପିତା ମାତା ସୁକୃତ ପୁତ୍ର ହୁଏ ସୁଖୀ ଯେ କରେ ଅସମ୍ମାନ ସେଇ ଏକା ଦୁଃଖୀ ପିତା ମାତାଙ୍କ ଋଣ କେ ଶୁଝି ପାରିବ ରେ କେ ଶୁଝି ପାରିବ ସବୁ ମିଳିବ ପିତା ମାତା ନ ମିଳିବ ହୋ ତାଙ୍କୁ ଭକ୍ତି କର ହୋ ତାଙ୍କୁ ଭକ୍ତି କର ତାଙ୍କ କୃପା କଇଲାଣ ଲାଭ କର ତାଙ୍କୁ ଭକ୍ତି କର ହତ୍ୟା କରି ପାପ କର ନାହିଁ କୁମ୍ଭୀ ପାକ ନର୍କରେ ପଡ଼ିବ ରେ ଭାଇ ଜୀବକୁ ହତ୍ୟା କରି ପାପ କର ନାହିଁ କୁମ୍ଭୀ ପାକ ନର୍କରେ ପଡ଼ିବ ରେ ଭାଇ ପାଗଳକୁ ଦେଖିଲେ ଦୟା ଯେ କରିବ ହୋ ଦୟା ଯେ କରିବ ଅନ୍ଧକୁ ଅବାଟରୁ ବାଟକୁ ଆଣିବ ଧ୍ୟାନ ହୋ ଧ୍ୟାନ ରଖିଥିବ ହୋ ଧ୍ୟାନ ରଖିଥିବ କଟୁ ବଚନ କାହାକୁ ନ ବୋଲିବ ଧ୍ୟାନ ରଖିଥିବ ସ୍ନେହ ଶ୍ରଦ୍ଧା ପ୍ରୀତି ଯେଉଁ ଘରେ ଥାଏ ବୈକୁଣ୍ଠପୁର ସଦା ସେ ଘର ବୋଲାଏ ସ୍ନେହ ଶ୍ରଦ୍ଧା ପ୍ରୀତି ଯେଉଁ ଘରେ ଥାଏ ବୈକୁଣ୍ଠପୁର ସଦା ସେ ଘର ବୋଲାଏ ସେ ଘରକୁ ସର୍ବଦା ଠାକୁର ଭରସା ହୋ ଠାକୁର ଭରସା ସେ ଘର ଜନ କେବେ ନ ଭୋଗେ ଦୁର୍ଦ୍ଦଶା ସମ ହୋ ସମଦର୍ଶୀ ଭାବ ହୋ ସମଦର୍ଶୀ ଭାବ ମନ ଜାଣି ଦେଇଥାନ୍ତି ରାଧା ଧବ ସମଦର୍ଶୀ ଭାବ ନିରାମିଷ ଜୀବନ ଅମୃତ ସମାନ, ମଧ୍ୟମାଂସ ଜୀବନ ଅସୁର ସମାନ। ନିରାମିଷ ଜୀବନ ଅମୃତ ସମାନ, ମଧ୍ୟମାଂସ ଜୀବନ ଅସୁର ସମାନ। ଦେବତା ଅଂଶ ନେଇ ଜନମ ମଣିଷରେ ଜନମ ମଣିଷ, ମଦ୍ୟପ ହୋଇ ନିଜେ ନ ହୁଅ ବିନାଶ। ବହୁ ହୋ ବହୁ ତପ ବଳେ, ହୋ ବହୁ ତପ ବଳେ, ମାନବ ଜୀବନ ପରା ମହିତଳେ ବହୁ ତପ ବଳେ। ସତସଙ୍ଗରେ ବନ୍ଧୁ ମିଳେ ବହୁ ପୁଣ୍ୟ, ଅସତସଙ୍ଗ କଲେ ଜଳଇ ଜୀବନ। ସତସଙ୍ଗରେ ବନ୍ଧୁ ମିଳେ ବହୁ ପୁଣ୍ୟ, ଅସତସଙ୍ଗ କଲେ ଜଳଇ ଜୀବନ। ଭଲ ମନ୍ଦ ବିଚାର ମଣିଷର ଅଛି, ହୋ ମଣିଷର ଅଛି, ଶ୍ରେଷ୍ଠ ଜୀବନ କରି ବିଧାତା ଗଢ଼ିଛି। ସାଧୁ ହୋ ସାଧୁ ସଙ୍ଗ କର, ହୋ ସାଧୁ ସଙ୍ଗ କର, ଆସୁରିକ ବୃତ୍ତି ବେଗେ ତେଜ କର, ସାଧୁ ସଙ୍ଗ କର। ପରଧନକୁ ଦେଖି ଈର୍ଷା କର ନାହିଁ, ନିଜକୁ ଅହଙ୍କାରେ ହତ୍ୟା କର ନାହିଁ। ପରଧନକୁ ଦେଖି ଈର୍ଷା କର ନାହିଁ, ନିଜକୁ ଅହଙ୍କାରେ ହତ୍ୟା କର ନାହିଁ। ଦିନେ ସେ ଧନ ତୋର କର୍ମରେ ଲାଗିବ, ରେ କର୍ମରେ ଲାଗିବ, ବିପଦ ବେଳେ ବନ୍ଧୁ କଣେ ଦେଖା ଦେବ। ଧନ ଓ ଧନ ଆୟ କର, ରେ ଧନ ଆୟ କର, ମହତ କର୍ମରେ ଧନ ବ୍ୟୟ କର, ଧନ ଆୟ କର। ଦୁଃଖୀ ଦରିଦ୍ର ଡାକି ଦାନ ଯେ କରିବ, ଅନ୍ନବସନ ଦେଇ ସନ୍ତୋଷ କରିବ। ଦୁଃଖୀ ଦରିଦ୍ର ଡାକି ଦାନ ଯେ କରିବ, ଅନ୍ନବସନ ଦେଇ ସନ୍ତୋଷ କରିବ। ଦେଇଥିଲେ ପାଇବ ଏ କଥାଟି ସତ, ହୋ ଏ କଥାଟି ସତ, ଫଳକୁ ଆଶା ରଖି ନ ଦେବ ଟିବିତ। ସବୁ ହୋ ସବୁ ବୃଥା ହେବ, ହୋ ସବୁ ବୃଥା ହେବ, ଅପଯଶ ବାନା ଜଗତେ ଉଡ଼ିବ, ସବୁ ବୃଥା ହେବ। ସାଧୁ ହୋଇଣ ଯେବେ କୁକର୍ମ କରଇ, ରୌରବ ନର୍କ ଯୋଗ ତାକୁ ଯେ ମିଳଇ। ସାଧୁ ହୋଇଣ ଯେବେ କୁକର୍ମ କରଇ, ରୌରବ ନର୍କ ଯୋଗ ତାକୁ ଯେ ମିଳଇ। ପକ୍ଷପାତ ବିଚାର ଯେ କରେ ସଭାରେ, ହୋ ଯେ କରେ ସଭାରେ, ବେଳ ଥା ମୁଁ ସେ ମରେ ଦୁଃଖ ସନ୍ତାପରେ। ମିଛ ହୋ ମିଛ ମହା ଦୁଃଖରେ, ମିଛ ମହା ଦୁଃଖ, ସତରେ ମିଳନ୍ତି ପ୍ରଭୁ ଜଗନ୍ନାଥ, ମିଛ ମହା ଦୁଃଖ। ସାବରମତୀ କି ଚାହା ବହିର ପୃଷ୍ଠାରେ, ତିନି ମାଙ୍କଡ଼ କଥା ପଡ଼ିବ ଆଖିରେ। ସାବରମତୀ କି ଚାହା ବହିର ପୃଷ୍ଠାରେ, ତିନି ମାଙ୍କଡ଼ କଥା ପଡ଼ିବ ଆଖିରେ। ଆଖି କାନ ପାଟି ବୁଝି ବସିଛନ୍ତି ତିନି, ହୋ ବସିଛନ୍ତି ତିନି, ମନ୍ଦ ଦେଖିବେନି ଶୁଣିବେନି କହିବେନି। ତାଙ୍କୁ ହୋ ତାଙ୍କୁ ଭୁଲ ନାହିଁ, ହୋ ତାଙ୍କୁ ଭୁଲ ନାହିଁ, ଜୀବନ ଆଦର୍ଶ କର ଶିକ୍ଷା ପାଇ, ତାଙ୍କୁ ଭୁଲ ନାହିଁ। भाई भाई संपर्क केते जे निबिड़ सत कि मिछ टिके चाहा श्री मंदिर भाई भाई संपर्क केते जे निबिड़ सत कि मिछ टिके चाहा श्री मंदिर कौ जुगरु बसी छंती दुई भाई हो भेंडा दुई भाई रत्न बेदी रे गल्हा भौणी कि नेई नाही हो नाही भेदा भेद हो नाही भेदा भेद आनंद रे बसी छंती एक ठाव नाही भेदा भेद